ଗଞ୍ଜାମ ଜିଲ୍ଲା ହଲିକୋଟ ବ୍ଲକ ଟିକିଲି ଗ୍ରାମରୁ ମୁଁ ହିମାଂଶୁକର ମହାଙ୍କୁ କହୁଛି। ଚକା ଠାକୁର କ୍ରିକେଟ ଗ୍ରାଉଣ୍ଡରେ ଚକା ଠାକୁର ପ୍ରିମିୟର ଲିଗ୍ ନାମକ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଆଜିର ମ୍ୟାଚରେ ଇଲେଭେନ ଷ୍ଟାର ଭର୍ସେସ ଡେଡ୍ ଏଲ୍ସ ମଧ୍ୟରେ ଖେଳ ଯାଇଥିଲା। ନିର୍ଦ୍ଧାରିତ 15 ଓଭର ମଧ୍ୟରେ ଇଲେଭେନ ଷ୍ଟାର 99 ରନ୍ କରି 10 ଗୋଟି ୱିକେଟ ହରାଇଥିଲା। ତାର ଜବାବରେ ଦୁରନ୍ତ ଡେଡ୍ ଏଲ୍ସ ନିର୍ଦ୍ଧାରିତ 11 ଓଭର ମଧ୍ୟରେ 90 ରନ୍ କରିଥିଲା, ଯଦ୍ୱାରା ସେ ବିଜୟ ଲାଭ କରିଥିଲା। ଦ୍ୱିତୀୟ ମ୍ୟାଚଟି ଚକା ଠାକୁର A1 କିଙ୍ଗସ ଭର୍ସେସ ଟାକ୍ସି ରୟାଲ ମଧ୍ୟରେ ଖେଳା ଯାଇଥିଲା। ଚକା ଠାକୁର A1 ନିର୍ଦ୍ଧାରିତ 15 ଓଭର ମଧ୍ୟରେ 67 ରନ୍ କରି 8 ଗୋଟି ୱିକେଟ ହରାଇଥିଲା। ତାର ଜବାବରେ ଟାକ୍ସି ରୟାଲ 114 ରନ୍ କରି 15 ଓଭର ମଧ୍ୟରେ 9 ଗୋଟି ୱିକେଟ ହରାଇଥିଲା, ଯଦ୍ୱାରା ଚକା ଠାକୁର A1କୁ ବିଜୟ ଦିଆଯାଇଥିଲା।